ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ ଜୁହାର। ପହିଲା ମୁଖିଆ ଖବର। ଆୟକର ଜମା କରୁଥିଲେ ବିଲ୍ ନାଇଁ କଟେ ହିତାଧିକାରୀଙ୍କ ରାସନ କାର୍ଡ, ସୂଚନା ଦେଲେ ଯୋଗାଣ ମନ୍ତ୍ରୀ। ଧାନଘିନା ଲାଗି ମାର୍ଚ୍ଚ 31 ତାରିଖ ତକ ସମୟ ଧରିଛି। ସମ୍ବଲପୁର ଜିଲ୍ଲାର ନାକ୍ଟି ଦେଉଲ ଭୀମମଣ୍ଡଳୀକେ ଅନ୍ତର୍ଜାତୀୟ ପ୍ରଚାର ପ୍ରସାର କରବାର ଦିଗେ ଚେଷ୍ଟା କରାଯିବା, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଦୁଗ୍ଧ ଶୀତଳୀକରଣ କେନ୍ଦ୍ରର କଲେ ଉଦ୍ଘାଟନ। ଆଉର୍ ମହାଶିବରାତ୍ରି ଲାଗି ରାଜ୍ୟର ସବୁ ଶିବ ମନ୍ଦିରମାନଙ୍କେ ସରିଲା ପ୍ରସ୍ତୁତି। ଏଥର ପୂରା ଖବର। ରାଜ୍ୟରେ ଥିବା ରାସନ କାର୍ଡ ହିତାଧିକାରୀମାନେ ଆୟକର ଜମା କରୁଥିଲେ ବିଲ୍ ତାଙ୍କର ରାସନ କାର୍ଡ ନାଇଁ କଟେ ବୋଲି ଖାଦ୍ୟ ଆଉ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ମନ୍ତ୍ରୀ କହିଛନ୍, ହିତାଧିକାରୀମାନଙ୍କର ସୁବିଧାକେ ଧ୍ୟାନ୍ତି ରଖିକରି ଏ ନିଷ୍ପତ୍ତି ନିଆଯାଇଛି। ଏଥିଲାଗି ଯାଞ୍ଚ କରାଯିବାର ସହିତ ଅଧିକାରୀମାନେ ଘର ଘର ବୁଲିକରି ସର୍ଭେ କରିବେ।
ଗୋଟେ ମାନେ କମ୍ପ୍ଲେନ୍ ଆସି ପହଞ୍ଚିଛି, ଯେଉଁମାନେ ଇନକମ୍ ଟ୍ୟାକ୍ସ ରିଟର୍ନ ଦାଖଲ କରିଛନ୍ତି ସେମାନଙ୍କର କାର୍ଡ କଟି ଯାଉଛି ବୋଲି। ମୁଁ ଏଠି କ୍ଲିୟର କରିଦେବାକୁ ଚାହେଁ ଯେ କାହାର କାର୍ଡ କଟିବ ନାହିଁ। ଥରେ କହିଛି ଫିଜିକାଲ ଭେରିଫିକେସନ ହବ। ଏ ଲିଷ୍ଟ ଯାଇଛି ଅଧିକାରୀମାନଙ୍କ ପାଖକୁ, ସେମାନେ ଯାଇକି ଡୋର ଟୁ ଡୋର ବୁଲିବେ, ପ୍ରକୃତରେ କାହାର ଇନକମ୍ କେତେ କ'ଣ କେତେ ଦେଖିବେ, ତାପରେ ଯାଇ କାଟିବେ। ଆଜି ବି ଅଧିକାରୀମାନଙ୍କୁ ଆଉ ଥରେ ରିମାଇଣ୍ଡ କରିଛି, କାହାର କାର୍ଡ କାଟନ୍ତୁ ନାହିଁ, କାହା ଚାଉଳ ବନ୍ଦ ହବ ନାହିଁ। ପୁରା ତଦାରଖ କରିସାରିଲା ପରେ କୋଟରେ ଯିଏ ଗରିବ ଥିବ ତା କାର୍ଡ ରହିବ, ଆଉ ଯିଏ ଧନୀ ଲୋକ କୌଣସି କାରଣରୁ ସେ ହାତେଇ ନେଇଥିବେ ଆଗରୁ କାର୍ଡ, କିମ୍ବା ଆଗରୁ ଗରିବ ଥିଲେ ଏବେ ତାଙ୍କର ପୁଣି ସ୍ଥିତି ବଦଳିଥିବ ଚାକିରି ପାଇ କରିକି, ସେ କ୍ଷେତ୍ରରେ ସେଟା କଟିବ।
ଇନ ଜନେଇ ଦିଆଯାଇପାରେ ଯେ ରାସନ କାର୍ଡ ହିତାଧିକାରୀମାନଙ୍କ ଲାଗି ଇ KYC ଅପଡେଟ୍ କରବାର ସମୟକେ ରାଜ୍ୟ ସରକାର ଆଇବା ମାସର 31 ତାରିଖ ତକ ବଢ଼େଇଛନ୍। ରାଜ୍ୟ ଚାଷୀମାନଙ୍କଠାନୁ ମଣ୍ଡି ଜରିଏ ଧାନ ଘିନ୍ବାର ଲାଗି ମାର୍ଚ୍ଚ 31 ତାରିଖ ତକ ଦିନ ଧାରିଜ କରାଯାଇଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍, ଏବତକ ରାଜ୍ୟର ଭିନ୍ଭିନ୍ଠାନୁ 65 ଲକ୍ଷ ମେଟ୍ରିକ୍ ଟନ୍ ଧାନ ଘିନା ସରିଛି। ସରକାର ଧାରିଜ କରିଥିବା ଲକ୍ଷ୍ୟଠାନୁ 90% ଧାନ ଘିନା ସରିଲାନ ବୋଲି ମନ୍ତ୍ରୀ କହିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଲ ବ୍ଲକ ଘୁସରାମାଲ ପଞ୍ଚାୟତଠାରେ ଥିବା ଭୀମମଣ୍ଡଳୀ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିଛନ୍। ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଭୀମମଣ୍ଡଳୀକେ ଅନ୍ତର୍ଜାତୀୟ ସ୍ତରଥି ପ୍ରଚାର ପ୍ରସାର କରବାର ଦିଗେ ଚେଷ୍ଟା କରାଯିବା ବୋଲି କହିଛନ୍। ଇନର୍ ଛୋଟ ଛୋଟ ଗୁମ୍ଫା ଆର୍ ପ୍ରାକ୍ ଐତିହାସିକ ଯୁଗର ଶିଳାଚିତ୍ର ଆମର ସଭ୍ୟତା କେତେ ଗଭୀର ଯେ ସେଟା ଦର୍ଶାଉଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍। କେନ୍ଦ୍ରମନ୍ତ୍ରୀଙ୍କ ସହିତ ଭୀମମଣ୍ଡଳୀକେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ପ୍ରଶାସନିକ ଅଧିକାରୀ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି, ଇତିହାସ ବିଭାଗ ପ୍ରାଧ୍ୟାପକ ଆର୍ ଐତିହାସିକମାନେ ଯୋଗ ଦେଇଥିଲେ। ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନାକ୍ଟିଦେଉଲଠାରେ 2000 ଲିଟର କ୍ଷମତାର ଦୁଗ୍ଧ ଶୀତଳୀକରଣ କେନ୍ଦ୍ରର ଉଦ୍ଘାଟନ କରିକରି ଅଗ୍ରଣୀ ଚାଷୀମାନଙ୍କୁ ମିଲ୍କେନ୍ ବାଟିଥିଲେ।
ଭୀମମଣ୍ଡଳୀରେ ମନୁଷ୍ୟ ଉପସ୍ଥିତି ଆଜିକୁ ହଜାର ହଜାର ବର୍ଷ ପୂର୍ବେ 30,000 ବର୍ଷ ପର୍ଯ୍ୟନ୍ତ ହୁଏତ ହେଇପାରେ। ଏହାର ଯେଉଁ ପ୍ରମାଣ ଏଠି ମିଳୁଛି, ଇଏ ଦର୍ଶାଉଛି ଯେ ଆମ ସଭ୍ୟତା କେତେ ଗଭୀର, କେତେ ପ୍ରାଚୀନ। ଏଇ ଅଞ୍ଚଳରୁ ସନ୍ଥକବି ଭୀମ ଭୋଇ ଏକ ବିଶ୍ୱକୁ ପ୍ରଭାବିତ କରୁଥିବା ଭଳିଆ ଜୀବନ ଦର୍ଶନ ଦେଇଥିଲେ। ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହଉ। ଲାଲାକୁର ବ୍ଲକର ତାଙ୍କର ଜନ୍ମସ୍ଥାନ, ଏଇଟା ନାକ୍ଟିଡୋଳ ବ୍ଲକର ସ୍ଥାନ, ଏସବୁ ପ୍ରମାଣିତ କରୁଛି।
ସେନ୍ତା ରେଡ଼ାଖୋଲ ଉପଖଣ୍ଡର ରେଡ଼ାଖୋଲ ବ୍ଲକ ରାଜୀବ ଭବନଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସବୁ ବିଭାଗମାନଙ୍କୁ ନେଇକରି ଗୋଟିଏ ସମୀକ୍ଷା ବୈଠକ କରିଛନ୍। ରାସ୍ତାଘାଟ, ପିଇବାର ପାଣି, ବିଜୁଳି ବ୍ୟବସ୍ଥା, ପର୍ଯ୍ୟଟନ ଉନ୍ନତି ସହିତ ଭିନ୍ଭିନ୍ ସମସ୍ୟା ଉପରେ ବିଭାଗୀୟ ଅଧିକାରୀମାନଙ୍କ ସାଙ୍ଗେ ଶ୍ରୀ ପ୍ରଧାନ ଆଲୋଚନା କରିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ସହରର ଡକ୍ଟର ଝସ୍କେତନ ସାହୁ ସନ୍ତରଣାଗାର ବୁଲିକରି ଇତାର ଉନ୍ନତି ଲାଗି ପ୍ରଶାସନିକ ଅଧିକାରୀମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। ସନ୍ତରଣାଗାରର ଆଧୁନିକୀକରଣ ଆର୍ ପୁନର୍ବିକାଶ କରାଗଲେ ଇଠାନେ ଜାତୀୟ ସ୍ତରର ସନ୍ତରଣ ପ୍ରତିଯୋଗିତା ହେବାର ସହିତ ପିଲାମାନେ ଉନ୍ନତ ତାଲିମ ପାଇପାରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ମହାଶିବରାତ୍ରି ଲାଗି ରାଜ୍ୟର ଭିନ୍ଭିନ୍ ଶିବ ମନ୍ଦିରମାନଙ୍କେ ପ୍ରସ୍ତୁତି ଶେଷ କ୍ଷେପେ ପହଞ୍ଚିଛି। ମନ୍ଦିର କମିଟିମାନେ ଆଉ ପୁଲିସ ପ୍ରଶାସନ ତରଫ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରଠାରେ ଶିବରାତ୍ରିକେ ନେଇକରି ଆଜି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରସ୍ତୁତି ବୈଠକ କରିଛନ୍। ବୈଠକ ସୂଚନା ଅନୁସାରେ ଆଇବା କାଲି ରାତିର 10 ବଜେ ବାବା ଲିଙ୍ଗରାଜଙ୍କର ମହାଦୀପ ଉଠ୍ବା। କେନ୍ସି ଅସୁବିଧା ବିନା ଜାଗର ଯାତ୍ରା ସୁରୁଖୁରୁତି ହେବା ବୋଲି ଆଇନମନ୍ତ୍ରୀ କହିଛନ୍। ସେନ୍ତା ପୁରୀ ଶ୍ରୀ ଲୋକନାଥ ମନ୍ଦିର ଜାଗର ଯାତ୍ରା ମନ୍ଦିର ପରିଚାଳନା ଟ୍ରଷ୍ଟ ଜିଲ୍ଲା ଆର୍ ପୁଲିସ ପ୍ରଶାସନ ତରଫ ସବୁ ବ୍ୟବସ୍ଥା କରାଯାଇଛି। ନୀତି ନିର୍ଘଣ୍ଟ ଅନୁସାରେ ଆଜି ରାତି 12:30 ଦ୍ୱାର ଫିଟା ଯିବା, ମଙ୍ଗଲ ଆଳତି, ମୈଲମ, ଦୈନନ୍ଦିନ ନୀତି ସର୍ବାରୁତ୍ରୁ ସାଧାରଣ ଦର୍ଶନ ମୂଲ ହେବା ବୋଲି ସୂଚନା ଦିଆଯାଇଛି। ଆଇବାକାଲ ରାତି 2-3 ଭିତରେ ମହାଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି। ପଶ୍ଚିମ ଓଡ଼ିଶାର ଅଷ୍ଟଶମ୍ଭୁ ପୀଠ ସମ୍ବଲପୁର ଜିଲ୍ଲାର ହୁମାର ବିମଲେଶ୍ୱର, ମାନେଶ୍ୱରର ମାନଧାତା, ବରଗଡ଼ ଜିଲ୍ଲାର ଗାଇସମାର ବାଲୁଙ୍କେଶ୍ୱର, ଆମ୍ବାବାନାର କେଦାରନାଥ, ସରଣ୍ଡାର ବିଶ୍ୱେଶ୍ୱର, ସୋର୍ନାର ସ୍ୱପ୍ନେଶ୍ୱର, ଦେଓଗାଁର ବୈଦ୍ୟନାଥ ଆଉ ନୀଲଜିର ନୀଳକଣ୍ଠେଶ୍ୱର ପୀଠନବିଲ ଶିବରାତ୍ରି ଲାଗି ଜୋରଦାର ପ୍ରସ୍ତୁତି ଚାଲିଛି। ପ୍ରୟାଗରାଜନ ଐତିହାସିକ ମହାକୁମ୍ଭ ମେଳା ଆଇବାକାଲ ମହାଶିବରାତ୍ରି ଅବସରରେ ଶେଷ ହେବା। ଇତାକେ ଦିବ୍ୟ ଆର୍ ଆକର୍ଷଣୀୟ କରବାର୍ ଲାଗି ଉତ୍ତରପ୍ରଦେଶ ସରକାରଙ୍କ ତରଫ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରୟାଗରାଜ ଜିଲ୍ଲା ମାଜିଷ୍ଟ୍ରେଟ୍ ରବୀନ୍ଦ୍ର କୁମାର ମାଦଣ୍ଡ ଇ ବାବଦ ସୂଚନା ଦେଇକରି କହିଛନ୍, ମହାକୁମ୍ଭକେ ସ୍ମରଣୀୟ କରବାର୍ ଲାଗି ସବୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି। ଶ୍ରଦ୍ଧାଳୁଙ୍କର ସୁରକ୍ଷା ଆର୍ ସୁବିଧା ଉପରେ ଜୋର୍ ଦିଆଯାଉଛି। ବୁଡ଼ ପକାବାର ଘାଟ ଆର୍ ମନ୍ଦିରମାନଙ୍କେ ନିୟମିତ ଭାବେ ସଫାସୁତୁରା କରାଯାଉଛି। ମହାଶିବରାତ୍ରିକେ ଧ୍ୟାନ୍ତି ରଖିକରି ଆଇବାକାଲ ଅକ୍ଷୟବଟ ଆର୍ ସରସ୍ୱତୀ କୁଆଁ ସହିତ ସବୁ ଗୁରୁତ୍ୱପୂର୍ଣ୍ଣ ଜାଗାମାନଙ୍କେ ଖାସ୍ ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ମାଦଣ୍ଡ କହିଛନ୍। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଇବା 28 ଓଡ଼ିଶା ଗସ୍ତି ଆସୁଛନ୍। ପୁରୀ ନ ହେବାରକେ ଥିବା ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକ୍ରମଟି ଯୋଗ ଦେବାର ସହିତ ଦେଶେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ପ୍ରଣାଳୀର 9 ଜାତୀୟ ଶିଖର ସମ୍ମିଳନୀ ଭଲ ଅଭ୍ୟାସ ଆଉ ନବସୃଜନର 16 ସାଧାରଣ ସମୀକ୍ଷା ମିଶନ ରିପୋର୍ଟ ଲୋକାର୍ପଣ କରିବେ। ରାଜ୍ୟର ସମୁଦ୍ର ଖଣି ଜିଲ୍ଲାମାନଙ୍କେ ଆଜି ସକାଳେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଏତାର ତୀବ୍ରତା ରିକ୍ଟର ସ୍କେଲ 5.1 ରେକର୍ଡ କରାଯାଇଛି। ଭୁବନେଶ୍ୱର ସହିତ ବାଲେଶ୍ୱର, ବାରିପଦା, ପାରାଦୀପ ନ ଭୂମିକମ୍ପର ଝଟକା ଜଣାପଡ଼ିଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ବଙ୍ଗୋପସାଗର ଭିତରେ ପୁରୀନୁ 287 ଦୂରେ ଆର୍ କୋଲକାତାଠାନୁ 337 ଦୂରିଆ ଥିଲା। ଭୂକମ୍ପର ଝଟକା ବାଂଲାଦେଶନୁ ବି ଜଣାପଡ଼ିଥିଲା। ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ମୁଖ୍ୟ ଶାସନ ସଚିବଙ୍କର ଅଧ୍ୟକ୍ଷତାଟି ଆଜି ଭୁବନେଶ୍ୱରଠାରେ ପହିଲା ପ୍ରସ୍ତୁତି ବୈଠକ ହୋଇଯାଇଛି। ବୈଠକଟି ରଥଯାତ୍ରାକେ ସୁବ୍ୟବସ୍ଥିତ ଆର୍ ଶୃଙ୍ଖଳିତ ଭାବେ ଆୟୋଜନ କରିବା ଲାଗି ଆଲୋଚନା ହୋଇଥିଲା। ବୈଠକଟି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁଲିସ ଡିଜି, ଜିଲ୍ଲାପାଳ ଆର୍ ଭିନ୍ ଭିନ୍ ଅଧିକାରୀମାନେ ଯୋଗ ଦେଇଥିଲେ। ଇନ ଜନେଇ ଦିଆଯାଇପାରେ ଯେ ଆଇବା ଜୁନ୍ ମାସର 27 ଦିନ ପୁରୀନ ରଥଯାତ୍ରା ହେବା। ଓଡ଼ିଶା ପୁଲିସର ସବ୍ ଇନ୍ସପେକ୍ଟର ଆର୍ ସମାନ ରେଙ୍କ ଅଧିକାରୀ ନିଯୁକ୍ତି ଲାଗି ଆଇବା 8-9 ଦିନ ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନ ଲିଖିତ ପରୀକ୍ଷା ହେବା। ଏହି ପରୀକ୍ଷା ଲାଗି ପରୀକ୍ଷାର୍ଥୀମାନେ ଓଡ଼ିଶା ପୁଲିସର ୱେବ୍ସାଇଟ୍ odisha.gov.in କେ ଯାଇକରି 1 ଏଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ଅତ୍କା ସୂଚନା ଲାଗି ପରୀକ୍ଷାର୍ଥୀମାନେ ବରାବର ଓଡ଼ିଶା ପୁଲିସର ୱେବ୍ସାଇଟ୍ ଉପରେ ନଜର ରଖିବେ ବୋଲି ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ଼ ତରଫ ସୂଚନା ଦିଆଯାଇଛି। ସାର୍ବଜନୀନ ଟିକାକରଣ ଅଧୀନତି ଉନ୍ନତ ଆର୍ ଟିକାକରଣ କାର୍ଯ୍ୟକ୍ରମର ସୁପରିଚାଳନା ଲାଗି ରାଜ୍ୟ ଟିକା ଭଣ୍ଡାର ଦେଶର 1 ଟିକା ଭଣ୍ଡାର ମାନ୍ୟତା ପାଇଛି। ଟିକାମାନଙ୍କର ଉପଯୁକ୍ତ ସଂରକ୍ଷଣ, ଶୀତଲ ପରିବେଶ ପରିଚାଳନା, ଯୋଗାଣ ଶୃଙ୍ଖଳ ପରିଚାଳନା, ଅନ୍ଲାଇନ୍ ରେକର୍ଡ ସଂରକ୍ଷଣ କରବାର ଦିଗେ ଉନ୍ନତ ପ୍ରଦର୍ଶନ ଲାଗି ରାଜ୍ୟ ଟିକା ଭଣ୍ଡାରକେ ଆଇଏସ୍ଓ ପ୍ରମାଣପତ୍ର ମିଳିଛି। ସମ୍ବଲପୁର ଭିଏସ୍ଏସ୍ ଷ୍ଟାଡିୟମ୍ର 13 ସର୍ବଭାରତୀୟ ସମ୍ବଲପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟଟି ଆଜି 2 ଦିନେ ଆଡାମାସ ଏଫ୍ସି କୋଲକାତା ଦଲ ଶ୍ରୀନିଧି ଡିକେନ୍ ହାଇଦ୍ରାବାଦ ଦଲ ଭିତରେ ମ୍ୟାଚ୍ ହୋଇଥିଲା। ଇତି ହାଇଦ୍ରାବାଦ ଦଲ କୋଲକାତାକେ 2-0 ଗୋଲ୍ଟି ହରାଇଛି। ରାଇଜେ ଆଇବା 5 ତକ ପାକ୍ ଶୁଖା ରହିବା। ବର୍ଷାକେ ନେଇକରି କେନ୍ସି ସତର୍କ ସୂଚନା ନାଇଁନ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଆଇବା 3 ଉତ୍ରୁ ରାଜ୍ୟର ସବୁନୁ କମ୍ ତାପମାତ୍ରା 2-3 ତକ୍ ବଢ଼ିପାରେ ବୋଲି ପାଣିପାଗ କେନ୍ଦ୍ର କହିଛି। ଆଜି ରାଜ୍ୟର ସବୁନୁ ଜହତାତି ବୌଦ୍ଧନ 36.5 ସେଲସିୟସ୍ ରେକର୍ଡ କରାଯାଇଛି। ସେନ୍ତା 11 ସହରର ଦିନର ତାପମାତ୍ରା 34 ଉପରେ ରହିଥିଲା। ଆୟକର ଜମା କରୁଥିଲେ ଭିଲ ନାଇଁ କଟେ ହିତାଧିକାରୀଙ୍କ ରାସନ କାର୍ଡ, ସୂଚନା ଦେଲେ ଯୋଗାଣ ମନ୍ତ୍ରୀ। ଧାନଘିନା ଲାଗି 31 ତକ ସମୟ ଧାରିଛି। ସମ୍ବଲପୁରର ଭୀମମଣ୍ଡଳୀକେ ଅନ୍ତର୍ଜାତୀୟ ପ୍ରଚାର ପ୍ରସାର କରବାର ଦିଗେ ଚେଷ୍ଟା କରାଯିବା କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ନାଟ୍ୟଦେଉଳ ଦୁଗ୍ଧ ଶୀତଳୀକରଣ କେନ୍ଦ୍ରର କଲେ ଉଦ୍ଘାଟନ। ଆଉ ମହାଶିବରାତ୍ରି ଲାଗି ରାଜ୍ୟର ସବୁ ଶିବମନ୍ଦିରମାନଙ୍କେ ସରିଲା ପ୍ରସ୍ତୁତି। ଆଜି ଆଞ୍ଚଳିକ ଖବର ଇନୁ ଶେଷ ହେଲା।